ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমাদের সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রম আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার এই কার্যক্রম জনাই নিয়মিত শ্রোতা জনাই বিশেষ খুশি। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। সেই প্রভু যীশু নিশ্চিত ভাবে আপনার সমস্যা সমাধান করবে ଆଉ ସେ ଆପଣଙ୍କର ଦୁଃଖ ଦୂର କରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ତୁମର ଅସୀମ ଅନୁଗ୍ରହ ପାଇଁ, ତୁମର ଦୟା ପାଇଁ, ତୁମର ସୁରକ୍ଷା ପାଇଁ। ପବିତ୍ର ପ୍ରଭୁ, ତୁମେ ଆମମାନଙ୍କୁ ପୁନର୍ବାର ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ଦେଇଅଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ପ୍ରଭୁ, ଆଜି ଯେତେ ଶ୍ରୋତାବନ୍ଧୁମାନେ ତୁମର କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ସୁସ୍ଥତା ଆରୋଗ୍ୟତା ପ୍ରଦାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିୟ 6 ପର୍ବର 2 ପଦରୁ ଆରମ୍ଭ କରି 8 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଆମମାନେ ଜଣେ ଯୁଦ୍ଧା ବିଷୟ ନେଇ ଆଲୋଚନା କରିବା ପାଇଁ ଯାଉଅଛୁ, ଯାହାକି ଖ୍ରୀଷ୍ଟୀୟ ମଣ୍ଡଳୀ ହେଉଛି ଏକ ଯୋଦ୍ଧା ବା ଏକ ସୈନିକ। ଆମେ ସେହି ବିଷୟବସ୍ତୁ ମଧ୍ୟରେ ଅଛୁ ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଏଫିସିଓ 6 ପର୍ବର 2-3 ପଦ ମଧ୍ୟରେ ଲେଖା ଅଛି, ଆପଣା ପିତାମାତାଙ୍କୁ ସମାଦର କର, ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା, ଯେପରି ତୁମର ମଙ୍ଗଳ ହେବ ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ। ଆମେମାନେ ଶିକ୍ଷା କରିଅଛୁ ଯେ ଦଶ ଆଜ୍ଞା ଖ୍ରୀଷ୍ଟୀୟ ଜୀବନଯାପନ କରିବାର ମୂଳମନ୍ତ୍ର ନୁହେଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମମାନେ ସେହିସବୁକୁ ଲଙ୍ଘନ କରିବା। ଏକ ପରିବାର ମଧ୍ୟରେ ସନ୍ତାନମାନେ ପିତାମାତାଙ୍କୁ ସମାଦର କରିବା ଉଚିତ, ଓ ସେମାନେ ଯେତେବେଳେ ବୟସରେ ବୃଦ୍ଧି ପାଇବାକୁ ଲାଗନ୍ତି ସେତେବେଳେ ସେମାନେ ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ସେମାନଙ୍କର ପିତାମାତାଙ୍କୁ ସମ୍ମାନିତ କରନ୍ତି। ଆଉ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ ଯେ ନୂତନ ନିୟମରେ କେବଳ ବିଶ୍ରାମବାର ନିମିତ୍ତକ ଆଜ୍ଞାଙ୍କୁ ଛାଡ଼ିଦେଲେ ଆଉ ବାକି ଦଶ ଆଜ୍ଞାର ସମସ୍ତ ଆଜ୍ଞାଗୁଡ଼ିକ ପୁନରାବୃତ୍ତି କରାଯାଇଅଛି। ପିତାମାତାଙ୍କୁ ସମାଦର କରିବା ଦ୍ୱାରା ସନ୍ତାନମାନଙ୍କର ମଙ୍ଗଳ ହୁଏ ଓ ସେମାନେ ପୃଥିବୀରେ ଦୀର୍ଘାୟୁ ହୁଅନ୍ତି, ଯାହାକି ଯାତ୍ରା ପୁସ୍ତକ 20 12 ପ୍ରତିଜ୍ଞା କରାଯାଇଅଛି, ଓ ସେହି ପ୍ରତିଜ୍ଞା ଏଠାରେ ମଧ୍ୟ ପୁନରାବୃତ୍ତି କରାଯାଇଅଛି। ଏହା ହେଉଛି ପ୍ରତିଜ୍ଞାଯୁକ୍ତ ଆଜ୍ଞା ମଧ୍ୟରେ ପ୍ରଥମ ଆଜ୍ଞା। ମାତ୍ର ଅନ୍ୟ ଆଜ୍ଞାଗୁଡ଼ିକ କିଛି ପ୍ରତିଜ୍ଞା କରେ ଯଦି ସେହିସବୁକୁ ପାଳନ କରାନଯାଏ, ମାତ୍ର ସେହିସବୁ କିଛି ପ୍ରତିଜ୍ଞା କରେ ନାହିଁ ଯଦି ସେହିସବୁକୁ ପାଳନ କରାଯାଏ। ସାମସନ୍ ଓ ଅବସାଲମ୍ ହେଉଛନ୍ତି ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଦୁଇଟି ଉଦାହରଣ ଯେଉଁମାନେ କି ଏହି ପ୍ରତିଜ୍ଞାକୁ ପାଳନ କଲେ ନାହିଁ, ଓ ସେମାନଙ୍କର ଜୀବନ ଅତି କ୍ଷଣକାଳ ସ୍ଥାୟୀ ଥିଲା। ସାମସନ୍ ଜଣେ ବିଚାରକର୍ତ୍ତା ଥିଲେ, ମାତ୍ର ସେ ଯୁବକ ଥିବା ସମୟରେ ମୃତ୍ୟୁବରଣ କଲେ। ଅବସାଲମ୍ ମଧ୍ୟ ସେହିପରି ନିଜର ପିତାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କଲେ, ଓ ସେ ଯୁବକ ଥିବା ସମୟରେ ହତ ହେଲେ। 6:4 ଲେଖା ଅଛି, ପୁଣି ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ଲେଖା ଅଛି, ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ଏଠାରେ ଯଦିଓ କେବଳ ପିତାମାତାଙ୍କୁ କୁହାଯାଇଅଛି, ମାତ୍ର ମାତାମାନେ ମଧ୍ୟ ସେଥିସହିତ ଯୋଗ କରାଯାଇଛନ୍ତି। କିନ୍ତୁ ଯେହେତୁ ପିତାମାନେ ପରିବାରର ମୁଖ୍ୟ ଓ ପ୍ରଭୁଙ୍କ ବିଷୟରେ ଶିକ୍ଷା ତଥା ଚେତନା ଦେଇ ନିଜର ସନ୍ତାନମାନଙ୍କୁ ଶୃଙ୍ଖଳିତ କରିବା ପିତାଙ୍କର ଦାୟିତ୍ୱ, ତେଣୁକରି ଏଠାରେ ପିତାମାନଙ୍କୁ ଲକ୍ଷ୍ୟ କରି କୁହାଯାଇଅଛି, ମାତ୍ର ମାତାମାନେ ମଧ୍ୟ ଏହି କ୍ଷେତ୍ରରେ ଭାଗ ନେଇପାରିବେ। ତେବେ ପିତାମାତାଙ୍କର କର୍ତ୍ତବ୍ୟ ହେଉଛି ପିଲାମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଓ ଚେତନା ଦେଇ ସେମାନଙ୍କୁ ଲାଳନ ପାଳନ ବା ଶୃଙ୍ଖଳିତ କରିବା, କିନ୍ତୁ ସେମାନେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ସେମାନଙ୍କର ସନ୍ତାନମାନଙ୍କୁ ବିରକ୍ତ କରିବା ବା ପରିବାର ମଧ୍ୟରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିବା ଉଚିତ ନୁହେଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନେ ଯଦି କିଛି ତ୍ରୁଟି କରନ୍ତି ତାହେଲେ ସେମାନଙ୍କୁ ଶାସନ କରିବା ନାହିଁ, ମାତ୍ର ସେମାନଙ୍କ ପ୍ରତି ଅଯଥାରେ ଶାସନର ବାଡ଼ି ବ୍ୟବହାର କରିବା ବା ସେମାନଙ୍କ ପ୍ରତି କ୍ରୋଧର ମନୋଭାବ ପ୍ରକାଶ କରିବା ଉଚିତ ନୁହେଁ। ମାତ୍ର ସେମାନଙ୍କ ତ୍ରୁଟି ନିମନ୍ତେ ସେମାନଙ୍କୁ ଶାସନ କରି ଶୃଙ୍ଖଳିତ କରିପାରିବା। ସେଥିପାଇଁ ହିତୋପଦେଶ 13:24 ଲେଖା ଅଛି, ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ ସେ ଆପଣା ପୁତ୍ରକୁ ଘୃଣା କରେ, ପୁଣି ଯିଏ ତାହାକୁ ପ୍ରେମ କରେ ସେ ଯଥାକାଳରେ ଶାସ୍ତି ଦିଏ। ସେହିପରି ହିତୋପଦେଶ 22:15 ଲେଖା ଅଛି, ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ। ସେହିପରି ହିତୋପଦେଶ 23:13-14 ଲେଖା ଅଛି, ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ, ତୁମେ ତାହାକୁ ବାଡ଼ିରେ ମାରିଲେ ହେଁ ସେ ମରିବ ନାହିଁ, ତୁମେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ। ସେହିପରି ହିତୋପଦେଶ 29:15-17 ଲେଖା ଅଛି, ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ, ମାତ୍ର ପିଲାକୁ ତାହାର ଇଚ୍ଛାରେ ଛାଡ଼ିଦେଲେ ସେ ତାହାର ମାତାକୁ ଲଜ୍ଜା ଦିଏ। ଲେଖା ଅଛି, ଆପଣା ପୁତ୍ରକୁ ଶାସ୍ତି ଦେଲେ ସେ ତୁମ୍ଭକୁ ଶାନ୍ତି ଦେବ, ପୁଣି ସେ ତୁମ୍ଭ ପ୍ରାଣକୁ ସୁଖ ଦେବ। ଏଠାରେ ଲକ୍ଷ୍ୟ କରନ୍ତୁ, ଏହି ଶିକ୍ଷା ଓ ଚେତନା ପ୍ରଭୁଙ୍କ ନାମରେ ଦେବା ଉଚିତ, ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ। ପ୍ରିୟ ବନ୍ଧୁ, ପିଲାମାନଙ୍କୁ ଏହି ବର୍ତ୍ତମାନ ସମୟରେ ପ୍ରଭୁ ବିଷୟକ ଶିକ୍ଷା ଓ ଚେତନା ଦ୍ୱାରା ଲାଳନ ପାଳନ କରିବା ଉଚିତ। ଆଜି ଆମେ କେତେ ଦୂର ଏଥିପ୍ରତି ସତର୍କ? ଆଜି ଆମେ ପିଲାଙ୍କୁ କେବଳ ଜାଗତିକ ଜ୍ଞାନ ଅର୍ଜନରେ ବଢ଼ାଇଥାଉ ନା ପ୍ରଭୁଙ୍କ ଜ୍ଞାନରେ ବଢ଼ାଇଥାଉ? ପ୍ରଭୁ ବିଷୟକ ଶିକ୍ଷା ଓ ଚେତନା ଦେଇ ବଢ଼ାଇବାରେ ଆମମାନେ ଅବହେଳା କରିବା ଉଚିତ ନୁହେଁ। କିନ୍ତୁ ସେମାନଙ୍କର ବାସ୍ତବ ଜୀବନ ଜାଗତିକ ଜ୍ଞାନର ଭିତ୍ତିମୂଳ ଦ୍ୱାରା ସୁଦୃଢ଼ ହୋଇପାରିନଥାଏ, ମାତ୍ର ପ୍ରଭୁଙ୍କ ଜ୍ଞାନରେ ସୁଦୃଢ଼ ହୋଇଥାଏ। ଜାଗତିକ ଜ୍ଞାନ କେବଳ ଜଗତର ନିମନ୍ତେ, ମାତ୍ର ଆତ୍ମିକ ଜ୍ଞାନ ବା ପ୍ରଭୁ ବିଷୟକ ଶିକ୍ଷା ଓ ଚେତନା ସେମାନଙ୍କୁ ଉଭୟ ଜାଗତିକ ତଥା ଆତ୍ମିକ ସ୍ତରରେ ବୃଦ୍ଧିଲାଭ କରିବା ନିମନ୍ତେ ସହାୟକ ହୋଇଥାଏ। ତେଣୁ ମନେ ରଖନ୍ତୁ, ନିଜର ପିଲାମାନଙ୍କର ଶୃଙ୍ଖଳିତ ତଥା ଦୀର୍ଘ ଜୀବନ ଓ ସଫଳତାର ଜୀବନ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ସଫଳ ହୋଇଥାଏ। ପରିବାର ହେଉଛି ଏକ ସନ୍ତାନର ପ୍ରଥମ ଶିକ୍ଷା କେନ୍ଦ୍ର, ଯେଉଁଠାରେ ସେ ପ୍ରଭୁଙ୍କ ବିଷୟରେ ଶିକ୍ଷା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜାଗତିକ ଜ୍ଞାନ ମଧ୍ୟ ଶିକ୍ଷା କରିଥାଏ ଓ ଶେଷରେ ସେ ଏକ ଯୋଦ୍ଧା ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିଥାଏ। ତେଣୁ ଆସୁ ନିଜର ସନ୍ତାନମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଓ ଚେତନା ଦେଇ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା କରୁ, ଯାହା ସେମାନଙ୍କୁ ଏହି ଜଗତର ସମସ୍ତ ପରୀକ୍ଷା ଓ ପ୍ରଲୋଭନ ମଧ୍ୟରେ ଏକ ବିଜୟୀ ଜୀବନ ଯାପନ କରିବା ନିମନ୍ତେ ସମର୍ଥ କରାଇପାରିବ। ବର୍ତ୍ତମାନ ଆମେ ଲକ୍ଷ୍ୟ କରିବାକୁ ଯିବା ଯେ ପାଉଲ ପରିବାରକୁ ଛାଡ଼ି ବାହାର ଜଗତ ଆଡ଼କୁ ଗତି କରନ୍ତି, ଯେଉଁ ସ୍ଥାନରେ ଈଶ୍ୱରଙ୍କ ସନ୍ତାନମାନେ, ଯେଉଁମାନେ କି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଅଛନ୍ତି, ସେମାନେ ପରସ୍ପର ଆଜ୍ଞାବହ ହୁଅନ୍ତି। ଦେଖନ୍ତୁ ଛଅ ପର୍ବର ପାଞ୍ଚ ପଦରୁ ଆଠ ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ଦାସମାନେ, ତୁମେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କ ଇଚ୍ଛା ସାଧନ କର। ସ୍ୱାଧୀନ କି ପରାଧୀନ, ଯେ କେହି କୌଣସି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, ଏହା ଜାଣି ମନୁଷ୍ୟର ସେବା କଲାପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲାପରି ସ୍ୱଚ୍ଛନ୍ଦରେ ସେବା କର। ଏହି ବିଷୟ ବିଶେଷ କରି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଲକ୍ଷ୍ୟ କରି ପ୍ରକାଶ କରାଯାଇଅଛି। ପ୍ରଥମେ ଦାସମାନଙ୍କୁ ଲକ୍ଷ୍ୟ କରି ଲେଖାଯାଇଅଛି, ଯେଉଁମାନେ କି ଖ୍ରୀଷ୍ଟ ବିଶ୍ୱାସୀ। ଲେଖା ଅଛି, ହେ ଦାସମାନେ, ତୁମେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। ହେ ଦାସମାନେ ଅର୍ଥାତ୍ ମୂଳ ଭାଷାରେ ହେ କ୍ରୀତଦାସମାନେ, ତୁମ୍ଭେମାନେ ତୁମମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। କିନ୍ତୁ କିପରି? ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। ଏଠାରେ ଆମେ ଖ୍ରୀଷ୍ଟଙ୍କ ପ୍ରତି ଓ ମନୁଷ୍ୟ ପ୍ରତି ମନୁଷ୍ୟର ବା ଖ୍ରୀଷ୍ଟ ବିଶ୍ୱାସୀର ଆଜ୍ଞାବହତାକୁ ଲକ୍ଷ୍ୟ କରୁଅଛୁ। ଖ୍ରୀଷ୍ଟ ବିଶ୍ୱାସୀ ବା ଯେଉଁମାନେ ଖ୍ରୀଷ୍ଟଙ୍କର ଯୋଦ୍ଧା, ସେମାନେ କେବଳ ଖ୍ରୀଷ୍ଟଙ୍କ ପ୍ରତି ନୁହେଁ, ମାତ୍ର ନିଜର ଜାଗତିକ କର୍ତ୍ତାମାନଙ୍କ ପ୍ରତି ଆଜ୍ଞାବହ ହେବା ଉଚିତ। ସେମାନେ କେବଳ ନିଜର କର୍ତ୍ତାମାନଙ୍କର ଚକ୍ଷୁଗୋଚରରେ ଆଜ୍ଞାବହ ହେବା ଉଚିତ ନୁହେଁ, ବା କେବଳ ସମୟକୁ ଦେଖି କାର୍ଯ୍ୟ କରିବା ଉଚିତ ନୁହେଁ, ମାତ୍ର ସବୁ ଅବସ୍ଥାରେ ବା ସମୟରେ ବିଶ୍ୱସ୍ତତା ରକ୍ଷା କରିବା ଉଚିତ। ସେମାନେ କେବଳ ମନୁଷ୍ୟକୁ ସନ୍ତୁଷ୍ଟ କଲା ଭଳି ଦୃଷ୍ଟି ଆଗରେ କାର୍ଯ୍ୟ କରିବା ଉଚିତ ନୁହେଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେମାନେ ନିଜର କର୍ତ୍ତାମାନଙ୍କର ତୋଷାମୋଦକାରୀ ଭାବେ କାର୍ଯ୍ୟ କରିବା ଉଚିତ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କର ବିଶ୍ୱସ୍ତ ଦାସ ରୂପେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ମନପ୍ରାଣ ଦେଇ କାର୍ଯ୍ୟ କରିବା ଉଚିତ। ଏଠାରେ ଆମେ କର୍ତ୍ତା ବା ମୁନିବ ଓ ଦାସ ମଧ୍ୟରେ ଥିବା ସମ୍ପର୍କକୁ ଲକ୍ଷ୍ୟ କରୁଅଛୁ। ଏଠାରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଉପରେ ଦାୟିତ୍ୱଭାର ଅର୍ପଣ କରାଯାଇଥିବାର ଆମେ ଲକ୍ଷ୍ୟ କରୁଅଛୁ, ଯିଏକି ଦାସ ଓ ଅନ୍ୟ ଜଣେ ଯିଏକି ପୁଞ୍ଜିପତି ବା ମୁନିବ ବା ମାଲିକ, ମାତ୍ର ଉଭୟ ଖ୍ରୀଷ୍ଟ ବିଶ୍ୱାସୀ। ପାଉଲଙ୍କ ସମୟରେ ଏହି ଦାସ ଓ ମୁନିବ ମଧ୍ୟରେ ଅନେକ ପାର୍ଥକ୍ୟତା ପରିଲକ୍ଷିତ ହେଉଥିଲା, ଯାହାକି ବର୍ତ୍ତମାନ ସେତେଦୂର ପରିଲକ୍ଷିତ ହୁଏ ନାହିଁ। କ୍ରୀତଦାସ ଓ ମୁନିବ ମଧ୍ୟରେ ଅନେକ ବ୍ୟବଧାନ ଥିଲା। ତେବେ ଆପଣଙ୍କର ମନେଥିବ ଯେ ଏଫିସି ପାଞ୍ଚ ପର୍ବର ଏକୋଇଶ ପଦରେ ଆମେ ଦେଖିଥିଲୁ, ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପର ବଶୀଭୂତ ହୁଅ। ଏହା କେବଳ ମାଣ୍ଡଳିକ ସହଭାଗିତା ନିମନ୍ତେ ଅତି ଉତ୍ତମ ବୋଧ ହୁଏ, ମାତ୍ର ଆମେ ଯେତେବେଳେ କାର୍ଯ୍ୟ କରିବା ନିମନ୍ତେ ବାହାରକୁ ଯାଉ, ସେଠାରେ ଆମମାନଙ୍କୁ କିପରି କାର୍ଯ୍ୟ କରିବାକୁ ହେବ। ସେଠାରେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭମାନଙ୍କୁ ନିଜ ନିଜର ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହେବାକୁ ହେବ। କିନ୍ତୁ ଜାଗତିକ କର୍ତ୍ତାମାନଙ୍କୁ ଭୟ କରି ନୁହେଁ, ମାତ୍ର ଖ୍ରୀଷ୍ଟଙ୍କୁ ଭୟ କରି ଖ୍ରୀଷ୍ଟଙ୍କର ଦାସ ରୂପେ ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରିବାକୁ ହେବ। କେବଳ ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଦାସ ନିଜର ଖ୍ରୀଷ୍ଟ ବିଶ୍ୱାସୀ ମୁନିବର ଆଜ୍ଞାବହ ହେବ ତାହା ନୁହେଁ, ଏଥିସହିତ ସେହି ଖ୍ରୀଷ୍ଟ ବିଶ୍ୱାସୀ ମୁନିବ ବା କର୍ତ୍ତାର ମଧ୍ୟ ନିଜର ଦାସ ପ୍ରତି ଉପଯୁକ୍ତ ବ୍ୟବହାର କରିବାକୁ ଅଛି। କାରଣ ଏହି ଦାସ ଓ ମୁନିବ ମଧ୍ୟରେ ଥିବା ସମ୍ପର୍କ ଏକ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଏହା ମଧ୍ୟ ହିସାବ କରାଯାଇଅଛି ଯେ ରୋମ୍ ସାମ୍ରାଜ୍ୟ ମଧ୍ୟରେ ବାସ କରୁଥିବା ପ୍ରାୟ 120 ନିୟୁତ ଲୋକ କ୍ରୀତଦାସ ସ୍ୱରୂପ ଥିଲେ। ମାତ୍ର ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଦାସତ୍ୱରେ ରହି କେବେ ହେଲେ ସ୍ୱର ଉତ୍ତୋଳନ କରିନଥିଲେ, ବରଂ ସେମାନେ ସେହି ଦାସ ରୂପେ କାର୍ଯ୍ୟ କରି ଆହୁରି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହୋଇଥିଲେ। କାରଣ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ଯେଉଁ ଭରସା ଓ ପୁରସ୍କାର ଥିଲା ତାହା ସେମାନଙ୍କୁ ଧରି ରଖିଥିଲା ଓ ଉତ୍ସାହ ତଥା ସାନ୍ତ୍ୱନା ପ୍ରଦାନ କରୁଥିଲା। ସୁଷମାଚାରର ବାସ୍ତବ ଆଭିମୁଖ୍ୟ ଦାସତ୍ୱ ପ୍ରଥାର ଅବସାନ ଘଟାଇଲା। ଅନେକ ଦାସମାନେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେଲେ ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ଯାହାକି ଆମେ ରୋମିଓ 16 ପର୍ବରେ ସେମାନଙ୍କ ମଧ୍ୟରୁ କେତେକଙ୍କ ନାମ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। ତେବେ ଦେଖନ୍ତୁ, ଲେଖା ଅଛି, ହେ ଦାସମାନେ, ତୁମେମାନେ ତୁମମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। ଲକ୍ଷ୍ୟ କରନ୍ତୁ, ଈଶ୍ୱରଙ୍କ ବାକ୍ୟ କହେ ଆଜ୍ଞାବହ ହୁଅ। ଏହା ପ୍ରକାଶ କରେ ଯେ ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ଦାସତ୍ୱ ବିରୁଦ୍ଧରେ ବିପ୍ଳବର ସ୍ୱର ଉତ୍ତୋଳନ କଲେ ନାହିଁ, ମାତ୍ର ସେମାନଙ୍କର ଆଦର୍ଶମୟ ଜୀବନ ଦ୍ୱାରା ସେମାନେ ଖ୍ରୀଷ୍ଟଙ୍କର ଯେଉଁ ସୁଷମାଚାର ପ୍ରଚାର କଲେ ତାହାଦ୍ୱାରା ସେହି ଦାସତ୍ୱ ପ୍ରଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଥିଲା ଓ ଦାସତ୍ୱ ପ୍ରଥାର ନିରାକରଣ ହୋଇଥିଲା। ସେହି ସୁଷମାଚାର ବିଚ୍ଛେଦ ପ୍ରାଚୀରକୁ ଭଗ୍ନ କରି ଭ୍ରାତୃପ୍ରେମରେ ଆଜି ମଧ୍ୟ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଏକ କରିପାରିବ। ସେଦିନ ସୁଷମାଚାର ଦାସ ଓ ମୁନିବ ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ଏକ ମହାନ ପରିବର୍ତ୍ତନ ଆଣିଦେଇଥିଲା ଓ ଆଜି ମଧ୍ୟ ଯେଉଁ ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କୁ ଭୟ କରି ଖ୍ରୀଷ୍ଟଙ୍କର ଦାସ ରୂପେ ନିଜର କର୍ତ୍ତାମାନଙ୍କ ନିକଟରେ ହୃଦୟର ସରଳତାରେ ଆଜ୍ଞାବହ ହୋଇ ଅନ୍ତର ସହ ଈଶ୍ୱରଙ୍କର ଇଚ୍ଛା ସାଧନ କରନ୍ତି, ସେମାନଙ୍କ ଜୀବନ ଦ୍ୱାରା ମଧ୍ୟ ଖ୍ରୀଷ୍ଟ ଗୌରବାନ୍ୱିତ ହୋଇପାରିବେ ଓ ନିଜର ବିଶ୍ୱସ୍ତତା ଦ୍ୱାରା ଅନେକଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରିବେ। ତେବେ ଏହି ବାଧ୍ୟତା ଭୟ ଓ କମ୍ପର ସହିତ ହେବା ଉଚିତ। ଏହାର ଅର୍ଥ ନୁହେଁ ଯେ ସେମାନେ ନିଜର କର୍ତ୍ତାଙ୍କ ନିକଟରେ ନିଜକୁ ହୀନ ମନେ କରି ତାହାଙ୍କ ଚରଣ ତଳେ ପଡ଼ିଯିବା, ମାତ୍ର ତାହାଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେବା। ଲେଖା ଅଛି, ଏହା ମଧ୍ୟ ହୃଦୟର ସରଳତାରେ ସାଧିତ ହେବା ଉଚିତ, ଅର୍ଥାତ୍ କର୍ତ୍ତାଙ୍କ ସମ୍ମୁଖରେ ବା ଉପସ୍ଥିତିରେ ଯେପରି ତାହାଙ୍କର ଅନୁପସ୍ଥିତିରେ ମଧ୍ୟ ସେହିପରି ସରଳତାରେ ଆଚରଣ କରିବା ଉଚିତ। କର୍ତ୍ତାଙ୍କ ସମ୍ମୁଖରେ ଯେପରି କଥା ଓ କାର୍ଯ୍ୟ କରିବା ଉଚିତ, ତାହାଙ୍କର ଅନୁପସ୍ଥିତିରେ ମଧ୍ୟ ସେହିପରି କଥା କହିବା ଓ କାର୍ଯ୍ୟ କରିବା ଉଚିତ, ଅର୍ଥାତ୍ ସେ ଦୁଇ ପ୍ରକାରର ଆଚରଣ କରିବା ଉଚିତ ନୁହେଁ, ତାହାର ହଁ କଥା ହଁ ଓ ନା କଥା ନା ହେଉ। ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଦ୍ୱିମନା ଆଚରଣ ପ୍ରକାଶ ପାଇବା ଉଚିତ ନୁହେଁ। ତେବେ ଦାସର ବାଧ୍ୟତା ଖ୍ରୀଷ୍ଟଙ୍କ ପ୍ରତି ଯେପରି, ତାର ଜାଗତିକ କର୍ତ୍ତାଙ୍କ ପ୍ରତି ମଧ୍ୟ ସେପରି ହେବା ଆବଶ୍ୟକ, ଅର୍ଥାତ୍ ସେ ଯେପରି ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିପାରେ, ଏଥିନିମନ୍ତେ ସେ ନିଜର ଜାଗତିକ କର୍ତ୍ତାଙ୍କୁ ସେହିପରି ସମ୍ମାନ ପ୍ରଦର୍ଶନ କରି ତାହାଙ୍କର ବାଧ୍ୟ ହେବା ଉଚିତ। ଜଣେ ଖ୍ରୀଷ୍ଟଙ୍କ ଦାସ ଶାରୀରିକ ଭାବେ ନିଜର ଶରୀରକୁ ତାହାର କର୍ତ୍ତାର ହସ୍ତରେ ବିକ୍ରୟ କରିଦେଇପାରେ, ମାତ୍ର ତାହାର ଶରୀର ଓ ଆତ୍ମା ଉଭୟ ଖ୍ରୀଷ୍ଟଙ୍କ ହସ୍ତରେ ଓ ଖ୍ରୀଷ୍ଟ ତାହାକୁ ମଧ୍ୟ ମୁକ୍ତ କରିଅଛନ୍ତି, କାରଣ ସେ ଖ୍ରୀଷ୍ଟଙ୍କର ଦାସ ଓ ସେ ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ନିଜର ଜାଗତିକ କର୍ତ୍ତାର ଆଜ୍ଞାବହ ହେବା ଉଚିତ। ଲେଖା ଅଛି, ସ୍ୱାଧୀନ କି ପରାଧୀନ, ଯେ କେହି କୌଣସି ସତ୍କର୍ମ କରେ ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, ଏହା ଜାଣି ମନୁଷ୍ୟର ସେବା କଲାପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲାପରି ସ୍ୱଚ୍ଛନ୍ଦରେ ସେବା କର। ଏହା ପ୍ରକାଶ କରେ ଯେ ସେମାନଙ୍କର ମନୋଭାବ ସେମାନଙ୍କର ଖ୍ରୀଷ୍ଟୀୟ ସେବାକୁ ପ୍ରତିଫଳିତ କରିବା ଉଚିତ। ସେ ଦାସ ହୋଇଥାଉ ବା ମୁନିବ ହୋଇଥାଉ, ନିଯୋଗକର୍ତ୍ତା ହୋଇଥାଉ ବା କାର୍ଯ୍ୟକାରୀ ହୋଇଥାଉ, ସେପରି ଏକ ସ୍ଥାନକୁ ଆସେ ଯେଉଁଠାରେ କି ତାହାର ଜୀବନର ଭାବଧାରା ଖ୍ରୀଷ୍ଟଙ୍କର ସନ୍ତୋଷଜନକ ହୋଇଥାଏ, ଯଦ୍ୱାରା ଦାସ ଓ ମୁନିବ ବା କର୍ତ୍ତା ମଧ୍ୟରେ ଥିବା ଭେଦଭାବ ବା ସମସ୍ୟା ଦୂରେଇ ଯାଇଥାଏ। ସେଠାରେ ଦାସ ଓ କର୍ତ୍ତା ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସ୍ଥାପିତ ହୁଏ। ଆଜି ଅନେକ ଏକ ନୂଆ ପ୍ରକାରର ଦାସତ୍ୱରେ ବାନ୍ଧି ହୋଇଯାଇଛନ୍ତି। ଏହା କେବଳ ଶରୀର ନୁହେଁ, ମାତ୍ର ମନ ମଧ୍ୟ। ଆଜି ଅନେକ ଅଛନ୍ତି ଯେଉଁମାନେ ଡ୍ରଗ୍ସ ଓ ନାନା ପ୍ରକାର ନିଶା ସେବନରେ ଅଭ୍ୟସ୍ତ, ସେମାନେ ତହିଁର ଦାସ। ଆଜି ଅନେକ ଆଧୁନିକତାରେ ବ୍ୟସ୍ତ, ଆଜି ଅନେକ ନିଜର ପରମ୍ପରା ବା ସାମାଜିକ ପ୍ରଥା ବା ଜାଗତିକ ଅଥବା ଧର୍ମଗତ ପ୍ରଥାର ଦାସ। ଏହିପରି ବିଭିନ୍ନ ଭାବରେ ମନୁଷ୍ୟ ଆଜି ଶାରୀରିକ ଭାବେ ଓ ମାନସିକ ଭାବେ ପାପର ଦାସ। କିନ୍ତୁ ଏହି ଦାସତ୍ୱ ରୂପ ଜୁଆଳିକୁ ବା ବନ୍ଧନକୁ କିଏ ଭାଙ୍ଗି ଦେଇପାରେ? କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରର ଶକ୍ତି। ସେ ଆପଣଙ୍କୁ ଦାସତ୍ୱ ବନ୍ଧନରୁ ମୁକ୍ତ କରିପାରିବେ। ସେଥିପାଇଁ ଯୋହନ 8:36 ଏହିପରି ଲେଖା ଅଛି, ଅତେବ ପୁତ୍ର ଯଦି ତୁମମାନଙ୍କୁ ମୁକ୍ତ କରିବେ ତାହେଲେ ତୁମେମାନେ ପ୍ରକୃତରେ ମୁକ୍ତ ହେବ। ଖ୍ରୀଷ୍ଟ ହିଁ କେବଳ ଆମମାନଙ୍କୁ ମୁକ୍ତ କରିପାରନ୍ତି, ସେ ହିଁ କେବଳ ଆମମାନଙ୍କୁ ସ୍ୱାଧୀନତା ଦେଇପାରନ୍ତି। ଆମେମାନେ ଖ୍ରୀଷ୍ଟଙ୍କର ଦାସ ହେବା ଉଚିତ। ଯେତେବେଳେ ଆମେ ଖ୍ରୀଷ୍ଟଙ୍କର ଦାସ ହେଉ ସେତେବେଳେ ଆମେ ସମସ୍ତ ପ୍ରକାରର ଦାସତ୍ୱ ବନ୍ଧନରୁ ମୁକ୍ତ ହେଉ। ତାର୍ସର ସାଉଲ ଜଣେ ଫାରୁସି ଥିଲେ, ତାହାଙ୍କର ଏକ ପ୍ରକାର ଭାବଧାରା ଥିଲା, ମାତ୍ର ଯେତେବେଳେ ସେ ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ ସେ ସେହି ସମସ୍ତ ଚିନ୍ତାଧାରାରୁ ମୁକ୍ତ ହେଲେ। କିନ୍ତୁ ସେ ଯାହା ହେଉନା କାହିଁକି ସେ ଏକ ନୂତନ କର୍ତ୍ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କଲେ ଓ କହିଲେ, ପ୍ରଭୁ ମୋତେ କ'ଣ କରିବାକୁ ହେବ? ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବନ୍ଧା ଦାସ ହୋଇ ରହିଲେ, ପ୍ରଭୁ ତାଙ୍କୁ ଉଠାଇଲେ। ବାସ୍ତବରେ ଯେଉଁମାନେ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ସେମାନେ ଏହି ଜଗତରେ ଯେତେ ଉଚ୍ଚ ପଦବୀରେ ବା ନିମ୍ନ ପଦବୀରେ ରହି କାର୍ଯ୍ୟ କଲେ ମଧ୍ୟ ସେମାନେ ପ୍ରଭୁଙ୍କ ଦୃଷ୍ଟିରେ ଅତି ମହାନ ଓ ପ୍ରଭୁ ସେମାନଙ୍କୁ ସମ୍ମାନିତ କରାନ୍ତି। ଯଦି ସେ ଈଶ୍ୱରଙ୍କ ସନ୍ତାନ ତାହେଲେ ସେ କହିପାରିବ, ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବା କରେ। ୱିଲିୟମ୍ କେରି ଜଣେ ମୋଚି ଥିଲେ, ଯାହାଙ୍କର କାର୍ଯ୍ୟ ଥିଲା ଜୋତା ତିଆରି କରିବା, କିନ୍ତୁ ସେ ସେହି କାର୍ଯ୍ୟ ମଧ୍ୟ ଦେଇ ପ୍ରଭୁଙ୍କୁ ଗୌରବାନ୍ୱିତ କରିପାରିଥିଲେ, ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହୋଇପାରିଥିଲେ। ସେ ବିଦେଶୀ ମିଶନେରୀ ଭାବେ ଯାଇ କାର୍ଯ୍ୟ କରିବା ନିମନ୍ତେ ଆବେଦନ କଲେ। ଜଣେ ତାହାଙ୍କୁ ଅପମାନିତ କରିବା ଛଳରେ ପଚାରିଲେ, ଯେହେତୁ ସେ ହସ୍ତାର୍ପିତ ମିଶନେରୀ ନଥିଲେ, ତୁମର ବ୍ୟବସାୟ କ'ଣ? କେରି ଉତ୍ତର ଦେଲେ, ମୋର ବ୍ୟବସାୟ ହେଉଛି ପ୍ରଭୁଙ୍କ ସେବା କରିବା ଓ ମୁଁ ସେହି ଖର୍ଚ୍ଚ ବହନ କରିବା ନିମନ୍ତେ ଜୋତା ତିଆରି କରେ। କେରି ପ୍ରଭୁଙ୍କର ଜଣେ ଦାସ ଥିଲେ। ବାସ୍ତବରେ ଯଦି ସେହିପରି ଦାସମାନେ ଆଜି ଥାନ୍ତେ ତାହେଲେ ଏହି ଦାସ ଓ କର୍ତ୍ତା ମଧ୍ୟରେ ଥିବା ସମ୍ପର୍କର ଯଥେଷ୍ଟ କିଛି ଉନ୍ନତି ଘଟିଥାନ୍ତା। ପ୍ରିୟ ବନ୍ଧୁ, ପ୍ରଭୁ ଯେତେବେଳେ ଆମମାନଙ୍କୁ ତାହାଙ୍କର ବିଶ୍ୱାସୀ ବିଶ୍ୱାସିନୀ ଭାବେ ଗ୍ରହଣ କରିଅଛନ୍ତି, ସେ ଚାହାନ୍ତି ନାହିଁ ଆମମାନଙ୍କ ମଧ୍ୟରେ କୌଣସି ଭେଦଭାବ ରହୁ। ସେ ଚାହାନ୍ତି ନାହିଁ ଆମମାନଙ୍କ ମଧ୍ୟରେ କୌଣସି ଉଚ୍ଚନୀଚ ଭେଦଭାବ ରହୁ, କାରଣ ଆମମାନେ ସମସ୍ତେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ବିଶ୍ୱାସୀ ରୂପେ ଗଣିତ ହେଉ ଏବଂ ଖ୍ରୀଷ୍ଟଙ୍କ ଦୃଷ୍ଟିରେ ଆମେ ସମସ୍ତେ ସମାନ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ, ଯେହେତୁ ସେ ହେଉଛନ୍ତି ଆମମାନଙ୍କର କର୍ତ୍ତା, ସେ ହେଉଛନ୍ତି ଆମମାନଙ୍କର ମୁନିବ, ସେ ହେଉଛନ୍ତି ଆମମାନଙ୍କର ଶାସକ, ସେ ହିଁ ସବୁକିଛି। ତେଣୁ ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ନିଜକୁ ନମ୍ର କରିଦେଉ, ସେତେବେଳେ ଆମମାନଙ୍କର ମନ ମଧ୍ୟରେ ସେହି ଉଚ୍ଚ ନୀଚ ଭେଦଭାବ ରହେ ନାହିଁ। ଆଉ ପ୍ରଭୁ ତାହା ହିଁ ଚାହାନ୍ତି ଯେ ତାହାଙ୍କର ଦାସମାନେ ଯେପରି ସେହିପରି ଭାବରେ ପରସ୍ପର ସହିତ ସମାନ ବ୍ୟବହାର କରିବେ, ସମାନ ଆଚରଣ କରିବେ, ସେମାନଙ୍କ ମଧ୍ୟରେ ଯେଉଁ ପ୍ରକାର ଏକତା ରହିବା କଥା, ସେହିପରି ସେମାନେ ଖ୍ରୀଷ୍ଟଙ୍କ ସହଭାଗିତାରେ ସେହି ଏକତା ରକ୍ଷା କରିବା ଉଚିତ। ଆଜି ଜଗତରେ କାହିଁକି ଏପ୍ରକାର ଭେଦଭାବ ରହିଅଛି? ଯେହେତୁ ଆଜି ଜଗତ ଖ୍ରୀଷ୍ଟଙ୍କୁ ନିଜର ପ୍ରଭୁ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ। କିନ୍ତୁ ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ପ୍ରଭୁ ଭାବେ ଆମମାନଙ୍କ ହୃଦୟରେ ଗ୍ରହଣ କରିବା, ସେତେବେଳେ ଆମେ ବାସ୍ତବ ଭାବରେ ପରସ୍ପର ସହିତ ମଧ୍ୟ ସେହି ପ୍ରେମ, ସେହି ଶାନ୍ତି ଓ ଆନନ୍ଦର ସହିତ ଆମମାନେ ମିଳିତ ହୋଇ ବାସ କରିପାରିବା। ପ୍ରଭୁ ଚାହାନ୍ତି ଯେପରି ଆମମାନେ ପରସ୍ପର ପ୍ରତି ଉପଯୁକ୍ତ ବ୍ୟବହାର କରୁ, କର୍ତ୍ତବ୍ୟ କରୁ। ଜଣେ ମୁନିବ ନିକଟରେ ତାର ଦାସ ଯେଉଁ ପ୍ରକାର ଭାବେ ବସିବୁତ ହେବା ଉଚିତ, ସେହିପରି ପରିବାର ମଧ୍ୟରେ ପିଲାମାନେ ପିତାମାତାଙ୍କର ବସିବୁତ ହେବା ଉଚିତ, ସେହିପରି ସ୍ୱାମୀ ନିକଟରେ ସ୍ତ୍ରୀ ବସିଭୂତ ହେବା ଉଚିତ। ଆଉ ଏହା ହେଉଛି ଏକ ପ୍ରେମର ସମ୍ପର୍କ, ଏଥିରେ କୌଣସି ପ୍ରକାର ନୀତିନିୟମ ବା ବିଧିବିଧାନ ନାହିଁ, କିନ୍ତୁ ଆମମାନେ ପ୍ରେମରେ ପରସ୍ପର ସହିତ ସେହି ପ୍ରକାର ସହଭାଗିତା ରକ୍ଷା କରିବା ଉଚିତ, ଯଦ୍ୱାରା ଖ୍ରୀଷ୍ଟ ଗୌରବାନ୍ୱିତ ହୋଇପାରିବେ। ଆପଣ ଜାଣିଛନ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ ଏତେ ମହାନ ହେଲେ ମଧ୍ୟ, ସେ ଈଶ୍ୱରଙ୍କର ପୁତ୍ର ହେଲେ ମଧ୍ୟ, ସେ ଜଗତ ନିକଟରେ ନିଜକୁ ଶୂନ୍ୟ କଲେ, ଦାସ ରୂପେ ଏହି ଜଗତରେ ସେ କାର୍ଯ୍ୟ କଲେ, ଏପରିକି ସେ ଦାସଠାରୁ ମଧ୍ୟ ଆହୁରି ହୀନ ହୋଇଗଲେ, ସେ କ୍ରୀତଦାସ ସ୍ୱରୂପ ହୋଇଗଲେ। କାହିଁକି? ଆମମାନଙ୍କର ଉଦ୍ଧାର ପାଇଁ, ଆମମାନଙ୍କର ସୁରକ୍ଷା ପାଇଁ, ଆମମାନଙ୍କର ମୁକ୍ତି ପାଇଁ, ଆମମାନଙ୍କର ଶାନ୍ତି ପାଇଁ, ଆମମାନଙ୍କର ଆନନ୍ଦ ପାଇଁ, ଆମମାନଙ୍କର ସମସ୍ତ କିଛି ସୁବିଧା ସୁଯୋଗ ପାଇଁ। ବାସ୍ତବରେ ଯଦି ପ୍ରଭୁ ଯୀଶୁ ନିଜକୁ ସେ ପ୍ରକାର ନମ୍ର କରି ଦାସ ହୋଇନଥାନ୍ତେ, ତାହେଲେ ଆଜି ଆମମାନେ ହୁଏତ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇପାରିନଥାନ୍ତୁ। ତେଣୁ ଆସୁ ସେହି ପ୍ରଭୁଙ୍କ ସକାଶେ ନିଜକୁ ନମ୍ର କରି ଆମେ ପରସ୍ପରର ବଶୀଭୂତ ହେଉ, ପରସ୍ପର ସହିତ ମିଳିତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।